ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଦୁଇଦିନିଆ ଜାପାନ ଗସ୍ତ ସଫଳତାର ସହ ଶେଷ କରି ଚୀନ୍ର ତ୍ୟାଞ୍ଜିନ୍ ଅଭିମୁଖେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ. ତ୍ୟାଞ୍ଜିନ୍ଠାରେ ଆସନ୍ତାକାଲି ଆରମ୍ଭ ହେଉଥିବା ଏସୀୟ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ. ନଏଡାଠାରେ ଟେମ୍ପର୍ଡ ଗ୍ଲାସ୍ ନିର୍ମାଣ ପ୍ଲାଣ୍ଟକୁ ଉଦ୍ଘାଟନ କଲେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ. ସୁଦାନର ଉତ୍ତର ଡାର୍ଫୁର୍ରେ ହିଂସାତ୍ମକ ଘଟଣା ବୃଦ୍ଧି ନେଇ ଚିନ୍ତା ପ୍ରକଟ କଲେ ଜାତିସଂଘ ମହାସଚିବ. ଏବଂ ଚୀନ୍ର ହାଞ୍ଜାଉଠାରେ ଆସନ୍ତା ଶୁକ୍ରବାରଠାରୁ ଆରମ୍ଭ ହେବ ମହିଳା ଏସିଆ କପ୍ 2025 ପ୍ରତିଯୋଗିତା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଜାପାନ ଗସ୍ତ ଶେଷ କରି ଆଜି ଚୀନ୍ର ତ୍ୟାଞ୍ଜିନ୍ ଅଭିମୁଖେ ଯାତ୍ରା କରିଛନ୍ତି. ସେଠାରେ ପ୍ରଧାନମନ୍ତ୍ରୀ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ନିମନ୍ତ୍ରଣ କ୍ରମେ ସାଂଘାଇ ସହଯୋଗ ସଂଗଠନ ଏସୀୟ ସମ୍ମିଳନୀରେ ଯୋଗଦେବେ. ଶ୍ରୀ ମୋଦି ସଫଳତାର ସହ ଦୁଇଦିନିଆ ଜାପାନ ଗସ୍ତ ଶେଷ କରିଛନ୍ତି. ପଞ୍ଚଦଶ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ସହ ପ୍ରଧାନମନ୍ତ୍ରୀ ଟୋକିଓଠାରେ 16 ପ୍ରଶାସନିକ କ୍ଷେତ୍ର ଗଭର୍ଣ୍ଣରଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି. ଭାରତ ଜାପାନ ଦ୍ୱିପାକ୍ଷିକ ସମ୍ପର୍କର ନୂତନ କ୍ଷେତ୍ରଗୁଡ଼ିକ ଉପରେ ମାର୍ଗ ଉନ୍ମୋଚନ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି. ଉତ୍ପାଦନ, ପ୍ରଯୁକ୍ତିବିଦ୍ୟା, ନବସୃଜନ, ଭିତ୍ତିଭୂମି ବିକାଶ, ଷ୍ଟାର୍ଟଅପ୍ ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ସହଭାଗିତା ନେଇ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି. ଭାରତର ଅଭିବୃଦ୍ଧି ଯାତ୍ରାରେ ସାମିଲ ହେବାକୁ ଶ୍ରୀ ମୋଦି ଗଭର୍ଣ୍ଣରମାନଙ୍କୁ ଅନୁରୋଧ କରିଛନ୍ତି. ଆଲୋଚନା ବୈଠକ ପରେ ଶ୍ରୀ ମୋଦି ଏବଂ ଜାପାନ ପ୍ରତିପକ୍ଷ ସିଗେରୁ ଇଶିବା ସିନକାନସେନ୍ ବୁଲେଟ୍ ଟ୍ରେନ୍ ଯୋଗେ ଯାତ୍ରା କରି ମିୟାଗି ପ୍ରଦେଶର ସେଣ୍ଡାଇସ୍ଥିତ ଟୋକିଓ ଇଲେକ୍ଟ୍ରାଲ୍ ଫ୍ୟାକ୍ଟ୍ରି ଅଞ୍ଚଳ ପରିଦର୍ଶନ କରିଛନ୍ତି. ସେଠାରୁ ସେ ଏସୀୟ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ଚୀନ୍କୁ ଯାତ୍ରା ଆରମ୍ଭ କରିଛନ୍ତି. ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀ ଅବସରରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ପ୍ରାୟ 2.5 ଘଣ୍ଟା ଏକତ୍ର ବିତାଇଛନ୍ତି. ଏହି ଅବସରରେ ଉଭୟ ନେତା ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବା ସହ ଉଭୟଙ୍କ ଉପସ୍ଥିତିରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ଦ୍ୱିପାକ୍ଷିକ ସହଭାଗିତା ଅଧିକ ସୁଦୃଢ଼ ହେବା ନେଇ ଆଶା କରାଯାଉଛି. ଆଲୋଚନା ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମୋଦି କହିଛନ୍ତି, ଆଗାମୀ 10 ବର୍ଷ ମଧ୍ୟରେ ଜାପାନରୁ 10 ଟ୍ରିଲିୟନ୍ ୟେନ୍ ନିବେଶ ପାଇଁ ଲକ୍ଷ୍ୟ ରଖାଯାଇଛି. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜାପାନୀ କମ୍ପାନୀଗୁଡ଼ିକୁ ମେକ୍ ଇନ୍ ଇଣ୍ଡିଆ ଅଭିଯାନରେ ସହଯୋଗୀ ହୋଇ ଏହାକୁ ମେକ୍ ଫର୍ ଦ ୱାର୍ଲଡ କରିବା ଲାଗି ଆହ୍ୱାନ ଦେଇଛନ୍ତି.
ଅଗଲେ ଦଶକ କେ ଲିଏ ଏକ ରୋଡମ୍ୟାପ ବନାୟା ହମାରେ ବିଜନ କେ କେନ୍ଦ୍ର ମେ ଇନ୍ଭେଷ୍ଟମେଣ୍ଟ ଇନୋଭେସନ ଇକୋନୋମିକ ସିକ୍ୟୁରିଟି ଏନଭାରମେଣ୍ଟ ଟେକ୍ନୋଲୋଜି ହେଲ୍ଥ ମୋବିଲିଟି ପିପଲ ଟୁ ପିପଲ ଏକ୍ସଚେଞ୍ଜେସ ଏଣ୍ଡ ଷ୍ଟେଟ ପ୍ରିଫେକ୍ଚର ପାର୍ଟନରସିପ ୟେ ପ୍ରମୁଖ ବାତେ ହମେ ଅଗଲେ 10 ବର୍ଷ ମେ ଜାପାନ ସେ ଭାରତ ମେ 10 ଟ୍ରିଲିୟନ ୟେନ୍ ନିବେଶ କା ଲକ୍ଷ୍ୟ ନିର୍ଦ୍ଧାରିତ କିଆ ହେ.
ପ୍ରଧାନମନ୍ତ୍ରୀ କହିଛନ୍ତି, ଉଭୟ ଦେଶ ମଧ୍ୟରେ ମାନବ ସମ୍ଭଳ ବିନିମୟ ଏବଂ ସହଯୋଗ ପାଇଁ ଯୋଜନା ଘୋଷଣା କରାଯାଇଛି. ଆସନ୍ତା 5 ବର୍ଷରେ ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ 5 ଲକ୍ଷରୁ ଅଧିକ ଲୋକଙ୍କୁ ନିୟୋଜିତ କରିବେ. ଚୀନ୍ର ତ୍ୟାଞ୍ଜିନ୍ଠାରେ ଆସନ୍ତାକାଲି 25ତମ ସାଂଘାଇ ସହଯୋଗ ସଂଗଠନ ଏସୀୟ ଶିଖର ସମ୍ମିଳନୀ ଆରମ୍ଭ ହେବ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁଇଦିନିଆ ସମ୍ମିଳନୀରେ ଅଂଶଗ୍ରହଣ କରିବା ସହ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତୃବୃନ୍ଦଙ୍କ ସହ ଆଲୋଚନା ବୈଠକରେ ଯୋଗଦେବେ. ସମ୍ମିଳନୀରେ 25 ବର୍ଷର ଏସୀୟ ସଂଗଠନର କାର୍ଯ୍ୟଧାରା, ସଫଳତା ଏବଂ ଦଶନ୍ଧିର ବିକାଶ ରଣନୀତି ଉପରେ ମତ ବିନିମୟ ହେବ. ପଞ୍ଚମ ଥର ପାଇଁ ଚୀନ୍ ଏହି ସମ୍ମିଳନୀର ଆୟୋଜନ କରୁଛି. ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ ବୈଠକରେ 20ରୁ ଅଧିକ ରାଷ୍ଟ୍ରମୁଖ୍ୟ ଏବଂ 10 ଜଣ ଆନ୍ତର୍ଜାତିକ ସଂଗଠନର ମୁଖ୍ୟ ଯୋଗଦେବେ. ଆଜି ଅପରାହ୍ନରେ ଶ୍ରୀ ମୋଦି ତ୍ୟାଞ୍ଜିନ୍ଠାରେ ପହଞ୍ଚବେ. ଉତ୍ତରପ୍ରଦେଶର ନଏଡାଠାରେ ଟେମ୍ପର୍ଡ ଗ୍ଲାସ୍ ନିର୍ମାଣ ପ୍ଲାଣ୍ଟକୁ ଆଜି ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉଦ୍ଘାଟନ କରିଛନ୍ତି. ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ଏହି ପ୍ଲାଣ୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ. ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ଏହା ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି. ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ବୈଦ୍ୟୁତିକ ଉପକରଣ ଉତ୍ପାଦନ କ୍ଷେତ୍ରରେ ଗତ କିଛି ବର୍ଷ ମଧ୍ୟରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି. ଦେଶରେ ବୈଦ୍ୟୁତିକ ଉପକରଣ ଉତ୍ପାଦନ ଇକୋସିଷ୍ଟମ ଅଧିକ ସୁଦୃଢ଼ ହୋଇଛି. ମୋବାଇଲ, ଲ୍ୟାପ୍ଟପ୍ ଏବଂ ଅନ୍ୟାନ୍ୟ ଉପକରଣ ପାଇଁ ବୈଦ୍ୟୁତିକ ଉପାଦାନ ଦେଶରେ ନିର୍ମାଣ କରାଯାଉଛି ଏବଂ ବୈଦ୍ୟୁତିକ ଉତ୍ପାଦନ ଇତିମଧ୍ୟରେ 6 ଗୁଣ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି.
नरेंद्र मोदी जी के मेक इन इंडिया प्रोग्राम के तहत इलेक्ट्रॉनिक्स मैन्युफैक्चरिंग देश में बहुत बड़ी मात्रा में पिछले 11 वर्षों में बढ़ी है। इलेक्ट्रॉनिक्स प्रोडक्शन करीब 6 गुना बढ़ा है, इलेक्ट्रॉनिक्स एक्सपोर्ट्स करीब 8 गुना बढ़ा है इन 11 वर्षों में। एक एक करके चाहे मोबाइल हो, लैपटॉप हो, सर्वर्स हो, हार्डवेयर के दूसरे कंपोनेंट्स हो, राउटर्स हो, उन सब की मैन्युफैक्चरिंग भारत में स्टार्ट हुई है। वन बाय वन सभी कंपोनेंट्स भारत में बनने लगे हैं। आज जो मोबाइल फोन में यूज होने वाला टेम्पर्ड ग्लास कवर होता है वो ये प्लांट का आज इनॉग्रेशन है। तो स्टेप बाय स्टेप वैल्यू एडिशन भारत में बढ़ता जा रहा है।
आपण माने संवाद सुनुछंती आकाशवाणी रो। ସୁଦାନର ଉତ୍ତର ଡାରଫୁରରେ ବୃଦ୍ଧି ପାଉଥିବା ହିଂସାତ୍ମକ ଘଟଣା ନେଇ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ଚିନ୍ତା ପ୍ରକଟ କରିଛନ୍ତି। ଆଲଫାସର ବିରୁଦ୍ଧରେ ରାପିଡ୍ ସପୋର୍ଟ ଫୋର୍ସ କର୍ମୀଙ୍କ ଆକ୍ରମଣକୁ ଶ୍ରୀ ଗୁଟେରସ୍ ନିନ୍ଦା କରିଛନ୍ତି। ମହାସଚିବଙ୍କ ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଆଲଫାସରର 500 ଦିନରୁ ଅଧିକ ସମୟ ଧରି କଡ଼ା ଘେରାବନ୍ଦୀ ବଳୟ ମଧ୍ୟରେ ରହିଛି। ବହୁ ନାଗରିକ ସେହି ଅଞ୍ଚଳରେ ଅଟକି ରହିଥିବା ମୁଖପାତ୍ର କହିଛନ୍ତି। ଅନ୍ତର୍ଜାତୀୟ ମାନବିକ ଆଇନର ଏହା ଉଲ୍ଲଂଘନ ଏବଂ ଜାତିଗତ ହିଂସା ତଥା ମାନବିକ ପ୍ରତି ଏହା ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଗତ 11 ତାରିଖଠାରୁ ଆଲଫାସର ଅଞ୍ଚଳରେ ଅତିକମ୍ରେ 125 ଜଣ ସାଧାରଣ ନାଗରିକଙ୍କର ହତ୍ୟା ହୋଇଥିବା ଜାତିସଂଘ ସୂଚନା ଦେଇଛି। ତେବେ ପ୍ରକୃତ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ବାଂଲାଦେଶର ଢାକା ଅନ୍ତର୍ଗତ କାକରାଇଲ୍ଠାରେ ଗତ ସନ୍ଧ୍ୟାରେ ଦୁଇଟି ରାଜନୈତିକ ଦଳର କର୍ମୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଥିଲା। ଜାତୀୟ ପାର୍ଟି ଜାପା ଏବଂ ଗୋନ ଅଧିକାର ପରିଷଦ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା। ଏଥିରେ ଉଭୟ ପକ୍ଷରୁ ଅନେକ ଲୋକ ଆହତ ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେନା ଏବଂ ପୁଲିସ୍ ମୁତୟନ କରାଯାଇଥିଲା ବୋଲି ସେଠାକାର କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି। ଆସନ୍ତା ମାସରେ ହେବାକୁ ଥିବା ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ ପାଲେଷ୍ଟାଇନ୍ କର୍ତ୍ତୃପକ୍ଷ ରାଷ୍ଟ୍ରପତି ମହମ୍ମଦ ଆବାସଙ୍କୁ ଯୋଗଦେବା ଲାଗି ଅନୁମତି ଦେବେ ନାହିଁ ବୋଲି ଆମେରିକା କହିଛି। ଅନେକ ଆମେରିକୀୟ ସହଯୋଗୀ ପାଲେଷ୍ଟାଇନ୍କୁ ଏକ ରାଷ୍ଟ୍ର ଭାବରେ ମାନ୍ୟତା ଦେବାକୁ ସ୍ଥିର କରିଥିବାରୁ ସେମାନେ ଏଭଳି କରିବେ ବୋଲି ଆମେରିକା କହିଛି। ଗତକାଲି ଆମେରିକାର ବୈଦେଶିକ ବିଭାଗ ଏକ ବିବୃତ୍ତିରେ କହିଛି ବୈଦେଶିକ ସଚିବ ମାର୍କ ରୁବିଓ ପାଲେଷ୍ଟାଇନ୍ କର୍ତ୍ତୃପକ୍ଷ ଏବଂ ସେଠାକାର ମୁକ୍ତି ସଂଗଠନ ସଦସ୍ୟଙ୍କ ଭିସାକୁ ପ୍ରତ୍ୟାଖ୍ୟାନ ଏବଂ ରଦ୍ଦ କରୁଛନ୍ତି। ବିବୃତ୍ତି ଅନୁଯାୟୀ ସେମାନେ ପ୍ରତିଶ୍ରତି ପାଳନ କରୁନଥିବାରୁ ଆମେରିକାର ଜାତୀୟ ସୁରକ୍ଷା ସ୍ୱାର୍ଥ ଦୃଷ୍ଟିରୁ ଏଭଳି କରାଯାଉଛି। ସୂଚନା ଅନୁଯାୟୀ ଆତଙ୍କବାଦକୁ ପ୍ରତ୍ୟାଖ୍ୟାନ କରିବା ଏବଂ ଅକ୍ଟୋବର 7 ତାରିଖ ହତ୍ୟାକାଣ୍ଡ ସମେତ ଶିକ୍ଷାରେ ଆତଙ୍କବାଦ ପ୍ରୋହାହନକୁ ବନ୍ଦ କରିବା ଭଳି କେତେକ ସର୍ତ୍ତ ମାନିବା ଲାଗି କୁହାଯାଇଥିଲେ ମଧ୍ୟ ସେମାନେ ତାହା ଗ୍ରହଣ କରିନାହାନ୍ତି। ମାର୍କ ରୁବିଓ କହିଛନ୍ତି ଜାତିସଂଘ ମୁଖ୍ୟାଳୟ ଚୁକ୍ତିନାମା ଅନୁଯାୟୀ ପାଲେଷ୍ଟାଇନ୍ କର୍ତ୍ତୃପକ୍ଷଙ୍କୁ କୋହଳ ପ୍ରଦାନ କରାଯିବ। ଭିସା ରଦ୍ଦ ନିଷ୍ପଭିର ପୁନର୍ବିଚାର ଏବଂ ପ୍ରତ୍ୟାହାର ପାଇଁ ଆହ୍ୱାନ ଦିଆଯାଇଥିଲେ ମଧ୍ୟ ଜାତିସଂଘରେ ଇସ୍ରାଏଲ୍ର ସ୍ଥାୟୀ ପ୍ରତିନିଧି ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ ଆସନ୍ତା ମାସରେ ଜାତିସଂଘର ସାଧାରଣ ପରିଷଦ ବୈଠକରେ ଫ୍ରାନ୍ସ, କାନାଡ଼ା, ଅଷ୍ଟ୍ରେଲିଆ ଏବଂ ବ୍ରିଟେନ୍ ପକ୍ଷରୁ ଏକ ପାଲେଷ୍ଟାଇନ୍ ରାଷ୍ଟ୍ରକୁ ମାନ୍ୟତା ଦେବାର ଯୋଜନା ରହିଛି। 2030 ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ଭାରତ ଆନୁଷ୍ଠାନିକ ଭାବେ ପ୍ରସ୍ତାବ ଦାଖଲ କରିଛି। 2 ଦଶନ୍ଧି ପରେ ଦେଶରେ ଏଭଳି କ୍ରୀଡ଼ା ଆୟୋଜନ କରିବା ଲାଗି ଭାରତ ଉଦ୍ୟମ କରୁଛି। ଗତକାଲି ଲଣ୍ଡନରେ ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସଂଘ ଏବଂ ଗୁଜରାଟ ସରକାରଙ୍କ ପ୍ରତିନିଧିତ୍ୱର ଏକ ପ୍ରତିନିଧି ମଣ୍ଡଳ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଧ୍ୟକ୍ଷ ଡକ୍ଟର ଡୋନାଲ୍ଡ ରୋକାରେଙ୍କ ନିକଟରେ ଏହି ବିଡ୍ ଦାଖଲ କରିଥିବା ଜଣାପଡ଼ିଛି। ଅହମ୍ମଦାବାଦକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର 100 ବର୍ଷ ପୂର୍ତ୍ତି ଅବସରରେ ଖେଳର ଶତବାର୍ଷିକୀ ସଂସ୍କରଣ ପାଇଁ ଆୟୋଜକ ସହର ଭାବେ ଚୟନ କରାଯାଇଛି। ପ୍ରସ୍ତାବ ଦାଖଲ କରିବା ପରେ ଗଣମାଧ୍ୟମକୁ ସମ୍ବୋଧନ କରି ଗୁଜରାଟ କ୍ରୀଡ଼ାମନ୍ତ୍ରୀ ହର୍ଷ ସାଙ୍ଗଭି କହିଛନ୍ତି 2030 ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପ୍ରସ୍ତାବ ଭାରତର କ୍ରୀଡ଼ା ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ସେ କହିଛନ୍ତି ଜାତୀୟ କ୍ରୀଡ଼ା ଦିବସରେ ଏଭଳି ନିଷ୍ପତ୍ତି ଭାରତର ଯୁବପିଢ଼ିଙ୍କ ଭବିଷ୍ୟତ ପାଇଁ ଏହାର ଦୃଷ୍ଟିକୋଣକୁ ପରିଭାଷିତ କରୁଛି। ମହିଳା ଏସୀୟ କପ୍ 2025 ପ୍ରତିଯୋଗିତା ଆସନ୍ତା ଶୁକ୍ରବାରଠାରୁ ଚୀନ୍ର ହାଞ୍ଜାଉଠାରେ ଆରମ୍ଭ ହେବ। ସଲିମା ଟେଟେଙ୍କ ନେତୃତ୍ୱାଧୀନ 20 ଜଣିଆ ଭାରତୀୟ ମହିଳା ହକି ଦଳ ଏଥିରେ ଅଂଶଗ୍ରହଣ କରିବା ଲାଗି ଯାତ୍ରା କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରି ଭାରତୀୟ ମହିଳା ଦଳ ଆସନ୍ତା 2026 ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ ପ୍ରତିଯୋଗିତାରେ ସ୍ଥାନ ସୁରକ୍ଷିତ କରିବାକୁ ପ୍ରୟାସ କରିବ। ଏସୀୟ କପ୍ ପ୍ରତିଯୋଗିତା ଉପରେ ଆଲୋକପାତ କରି ଅଧିନାୟକ ସଲିମା କହିଛନ୍ତି ହକି ବିଶ୍ୱକପ୍ ପ୍ରତିଯୋଗିତା ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଏକ ବଳିଷ୍ଠ ମଞ୍ଚ ପ୍ରଦାନ କରିବ। ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ବିଜୟୀ ହୋଇ ସୁପର ଫୋର୍ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ଭାରତ ପ୍ରାଥମିକ ସ୍ତରରେ ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି। 2004 ଏବଂ 2017 ଭାରତ ମହିଳା ଏସୀୟ କପ୍ ହକି ଟାଇଟଲ୍ ହାସଲ କରିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ଦୁଇଦିନିଆ ଜାପାନ ଗସ୍ତ ସଫଳତାର ସହ ଶେଷ କରି ଚୀନ୍ର ତ୍ୟାଞ୍ଜିନ୍ ଅଭିମୁଖେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ। ତ୍ୟାଞ୍ଜିନ୍ଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଏସୀୟ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ନଏଡାଠାରେ ଟେମ୍ପର୍ଡ ଗ୍ଲାସ୍ ନିର୍ମାଣ ପ୍ଲାଣ୍ଟକୁ ଉଦ୍ଘାଟନ କଲେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ। ସୁଦାନର ଉତ୍ତର ଡାର୍ଫୁର୍ରେ ହିଂସାତ୍ମକ ଘଟଣା ବୃଦ୍ଧି ନେଇ ଚିନ୍ତା ପ୍ରକଟ କଲେ ଜାତିସଂଘ ମହାସଚିବ। ଏବଂ ଚୀନ୍ର ହାଞ୍ଜାଉଠାରେ ଆସନ୍ତା ଶୁକ୍ରବାରଠାରୁ ଆରମ୍ଭ ହେବ ମହିଳା ଏସିଆ କପ୍ 2025 ପ୍ରତିଯୋଗିତା। ସମ୍ବାଦ ଶେଷ ହେଲା।